ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই অবসরে আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার মতামত নিমন্তে বিশেষ ধন্যবাদ। এই কার্যক্রম মধ্য দিয়ে যে প্রভু যীশু আপনার হৃদয়ের কথা কইছেন ও আপনার আত্মিক জীবনরে বাস্তব ভাবে বর্ধিষ্ণু হয়ে পড়ছেন তাহা জাঁ আমি প্রভু নাম বিশেষ ধন্যবাদ দেউ। কেবল সে নুহে, আপনার বিশেষ অনুরোধ, আপনার নিয়মিত এই কার্যক্রম শুণবা সঙ্গে সঙ্গে পত্র মাধ্যমে থরকু থর পত্র মাধ্যমে আমার যোগাযোগ করে আপনার সাক্ষ্য লিখি জনাত। কেবল সে নুহে, অন্য এই কার্যক্রম শুণাইবার সাহায্য করতু। আসুন প্রভুঙ্কর বাক্য মধ্যকে যাওয়া পূর্ব সংক্ষেপে প্রার্থনা করা। ধন্যবাদ, প্রশংসা, গৌরব, সম্ভ্রম যুগে যুগে তুমার হেউ পবিত্র প্রভু। ধন্যবাদ করুছি সুন্দর সুযোগ পাই, সময় পাই, এবং প্রভু তোমার উপস্থিতি নিমন্তে, তোমার বাক্য নিমন্তে। পবিত্র প্রভু, আজ তুমি আমার সহিত রয়েছ, তুমি আমাকে দেখুছ, তুমি আমাকে নিরীক্ষণ করুছ। তোমার বাক্য মধ্যে দিয়ে প্রভু তুমি আজ আমাকে সান্ত্বনা দেওয়া যাওছ, শক্তি দেওয়া যাওছ, এবং উদ্ধার করা যাওছ। হ্যাঁ প্রভু, এই সুযোগ সদ্ব্যবহার করে তোমার বাক্য মধ্যে দিয়ে প্রভু যেপরি আমি তুমি দেখা পারিবু, তোমার স্বর শুণবা পারিবু, সেই প্রভু তুমি আমার আত্মিক হৃদয় ও কর্ণক খোলি দিও, আমাকে এক সরল বিশ্বাস হৃদয় দিও। আজের এই কার্যক্রম মধ্যে দিয়ে প্রভু তুমি আমার আত্মিক জীবনরে প্রভু বলিষ্ঠ করাও। যীশুঙ্ক নামে মাগুছু, আমেন। আসন্তু বর্তমানে আমি ঈশ্বরঙ্কর বাক্য মধ্যকে যিবা। আজ আমি আমোস পাঁচ পর্বর ଅଠର ପଦରୁ ଆରମ୍ଭ କରି ସତେଇଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ପ୍ରିୟ ବନ୍ଧୁ, ଆପଣ ଗତଥର ଆଲୋଚନାରେ ଦେଖିଥିଲେ ଯେ ଆମୋସ କିପରି ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କ ଜୀବନଧାରା ବଦଳାଇବାକୁ ପରାମର୍ଶ ଦେଇଛନ୍ତି, ଆଉ ବିଶେଷ କରି ବିଚାର ବ୍ୟବସ୍ଥାରେ ଜଡ଼ିତ ଥିବା ଲୋକମାନଙ୍କୁ ସିଧାସଳଖ ଅନୁଯୋଗ କରିଛନ୍ତି। ସେମାନଙ୍କର କାର୍ଯ୍ୟ ଯେ ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ତାହା ମଧ୍ୟ ପରିଷ୍କାର କଣ୍ଠରେ ଲୋକମାନଙ୍କୁ ଦର୍ଶାଇଛନ୍ତି। ଏହି ଦୁର୍ନୀତିଗ୍ରସ୍ତ ଲୋକମାନେ ଦରିଦ୍ର, ଅଭାବଗ୍ରସ୍ତ ଓ ଏପରିକି ଧାର୍ମିକମାନଙ୍କୁ ମଧ୍ୟ ଧନ ନିମନ୍ତେ ଦଳି ପକାଉଛନ୍ତି। ବିଚାର ବ୍ୟବସ୍ଥାକୁ ସେମାନେ ଟଙ୍କା ରୋଜଗାର କରିବାର ଏକ ମାଧ୍ୟମ ଭାବରେ ଗ୍ରହଣ କରିନେଇଛନ୍ତି। ବିଚାରକମାନଙ୍କର ଏପରି ମନୋଭାବ ଦେଖି ଅନେକ ଚେତନାଶୀଳ ବ୍ୟକ୍ତିମାନେ ଅପଦସ୍ଥ ନ ହେବା ପାଇଁ ନିଷ୍ପତ୍ତି ନେଇ ନୀରବ ରହୁଛନ୍ତି। ନ୍ୟାୟ ସପକ୍ଷରେ ଠିଆ ହେଉଥିବା ଲୋକମାନେ ଓ ମିଥ୍ୟା ସାକ୍ଷ୍ୟ ଦେବା ପାଇଁ ଅନିଚ୍ଛୁକ ବ୍ୟକ୍ତିମାନେ ବିଚାରକମାନଙ୍କ ଦ୍ୱାରା ଅପମାନିତ ହେଉଥିଲେ। ଏହି ସମସ୍ତ ବିଷୟ ଦେଖି ଆମୋସ ନୀରବ ରହିବା ପାଇଁ ପସନ୍ଦ କରୁନଥିଲେ। ସେ ଫଳାଫଳକୁ ଅପେକ୍ଷା ନ କରି ଈଶ୍ୱର ଯାହା ତାହାଙ୍କୁ ନିର୍ଦ୍ଦେଶ ଦେଇଥିଲେ ତାହା ସେ ଲୋକମାନଙ୍କୁ ଜଣାଇଲେ। ଆମୋସ ଧନୀ ବିଚାରକମାନଙ୍କର ପ୍ରତିକ୍ରିୟାକୁ ତିଳେହେଲେ ଭୟ ନ କରି ଦୃଢ଼ କଣ୍ଠରେ କହିଲେ, ତୁମ୍ଭେମାନେ ଦରିଦ୍ରକୁ ପଦତଳେ ଦଳୁଅଛ ଓ ବଳପୂର୍ବକ ତାହାଠାରୁ ଗହମ ନେଉଅଛ, ଏଥିପାଇଁ ତୁମ୍ଭେମାନେ କଟା ପାଷାଣର ଗୃହ ନିର୍ମାଣ କରିଅଛ ପ୍ରମାଣ। ମାତ୍ର ତୁମ୍ଭେମାନେ ତହିଁରେ ବାସ କରିବ ନାହିଁ, ତୁମ୍ଭେମାନେ ରମ୍ୟ ଦ୍ରାକ୍ଷାକ୍ଷେତ୍ର ରୋପଣ କରିଅଛ, ମାତ୍ର ତୁମ୍ଭେମାନେ ତହିଁର ଦ୍ରାକ୍ଷାରସ ପାନ କରିବ ନାହିଁ। କିନ୍ତୁ ଏ ସମସ୍ତ ସତ୍ତ୍ୱେ ଈଶ୍ୱର ଦୟାବାନ। ଆମୋସ ଲୋକମାନଙ୍କୁ ପରାମର୍ଶ ଦିଅନ୍ତି ଯେ ଇସ୍ରାଏଲମାନେ ଯଦି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦପଥରୁ ଫେରି ଉତ୍ତମ କାର୍ଯ୍ୟ କରିବେ, ଈଶ୍ୱର ଦୟାବାନ ହୋଇ ଇସ୍ରାଏଲର ଅବଶିଷ୍ଟାଂଶଙ୍କ ପ୍ରତି ସଦୟ ହେବେ ଓ ସେମାନଙ୍କୁ ରକ୍ଷା କରିବେ। ଅଧିକାଂଶ ଲୋକମାନଙ୍କ ପ୍ରତି ଦଣ୍ଡାଜ୍ଞା ଯେ ସ୍ଥିର, ଏଥିରେ ସନ୍ଦେହର ଅବକାଶ ନାହିଁ। ଆଜିର ଆଲୋଚନାରେ ଆମେ ଆମୋସଙ୍କର ଅନୁଯୋଗପୂର୍ଣ୍ଣ ବାକ୍ୟଗୁଡ଼ିକ ଉପରେ ଦୃଷ୍ଟି ଦେବା ଓ ଆମ ଜୀବନ ନିମନ୍ତେ କି ସନ୍ଦେଶ ଦିଏ ତାହା ଗ୍ରହଣ କରିବାକୁ ଚେଷ୍ଟା କରିବା। ତେବେ ଦେଖନ୍ତୁ, ଆମୋସ ପାଞ୍ଚ ପର୍ବର 18 ପଦରେ ଏହିପରି ଲେଖା ଅଛି, ହାଏ ହାଏ ସଦାପ୍ରଭୁଙ୍କର ଦିନ ବାଞ୍ଛାକାରୀମାନେ! ତୁମେମାନେ କାହିଁକି ସଦାପ୍ରଭୁଙ୍କର ଦିନ ବାଞ୍ଛା କରୁଅଛ? ତାହା ଅନ୍ଧକାରମୟ, ଦୀପ୍ତିମୟ ନୁହେଁ। ଆଲୋଚିତ ପଞ୍ଚମ ଅଧ୍ୟାୟର ଏହି ଉପରୋକ୍ତ ଅଂଶ ଆମୋସଙ୍କର ଅତି ଭାବପୂର୍ଣ୍ଣ ପ୍ରଚାର। ଏ ବିଷୟରେ ସେ ଶିକ୍ଷିତ ନଥିଲେ, ଈଶ୍ୱର ତାଙ୍କୁ ଶିକ୍ଷିତ କରାଇଥିଲେ, ଯଦ୍ୱାରା ସେ ନିଜର ଲୋକମାନଙ୍କୁ ଅତି ତୀକ୍ଷ୍ଣ ଭାବରେ ପ୍ରଭାବିତ କରିପାରୁଥିଲେ। ନିଜର ଚିନ୍ତାଧାରାକୁ ତାଙ୍କର ଶ୍ରୋତୃବର୍ଗଙ୍କର ସ୍ପଷ୍ଟତା ନିମନ୍ତେ କେତେଗୁଡ଼ିଏ ଉଦାହରଣ, ଚିତ୍ର, ଖଣ୍ଡବାକ୍ୟ ଯଥା, ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିନାହ, ଯାହାକି ଚାରି ପର୍ବର 9 ପଦରେ ଓ ପଦ୍ୟ ଶୈଳୀରେ ପ୍ରକାଶ କରିଅଛନ୍ତି। ତେବେ ସେ ଚାହୁଁନା କାହିଁକି ଏହି ଅଂଶରେ ଅଧିକାଂଶ ଲୋକ ଧର୍ମପ୍ରାଣ ଥିଲା ପରି ବୋଧ ହୁଏ ଏବଂ ସେମାନେ ସଦାପ୍ରଭୁଙ୍କର ଦିନ ଦେଖିବା ପାଇଁ ଇଚ୍ଛା କରୁଥିଲେ। ଏଠାରେ ଉଲ୍ଲେଖ ହୋଇଥିବା ବାକ୍ୟଖଣ୍ଡ ଯଥା ସଦାପ୍ରଭୁଙ୍କ ଦିନ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଆମୋସଙ୍କର ପୁସ୍ତକଠାରୁ ଏହି ବାକ୍ୟଖଣ୍ଡ ଉତ୍ପତ୍ତି ଓ ପରବର୍ତ୍ତୀ ସମୟରେ ଅଧିକ ଜନପ୍ରିୟ ହେଲା ଓ ଅନ୍ୟାନ୍ୟ ଭାଓବାଦୀମାନେ ମଧ୍ୟ ବ୍ୟବହାର କଲେ। ଅନ୍ୟାନ୍ୟ ଭାଓବାଦୀ ଯଥା ଜିସାୟ, ଜିରିମିୟ, ଜିହିଜିକଲ ଓ ମଲାଖିଙ୍କ ଚିନ୍ତାଧାରାରେ ସଦାପ୍ରଭୁଙ୍କ ଦିନ ସମ୍ବନ୍ଧରେ ଆଲୋଚନା କରିବା ଏହି ପରିପ୍ରେକ୍ଷୀରେ ମୁଁ ଆବଶ୍ୟକତା ମନେ କରୁନାହିଁ। ସଦାପ୍ରଭୁଙ୍କର ଦିନ ଆମୋସଙ୍କ ସମୟର ଇସ୍ରାଏଲବାସୀଙ୍କର ନିମନ୍ତେ ବିଜୟର ଦିନ। ଈଶ୍ୱର ଇସ୍ରାଏଲର ଶତ୍ରୁମାନଙ୍କୁ ଛିନ୍ନଭିନ୍ନ କରିବେ ଓ ଇସ୍ରାଏଲ ଲୋକମାନଙ୍କୁ ରକ୍ଷା କରିବେ। କିନ୍ତୁ ଆମୋସ ଜାଣିଥିଲେ ସଦାପ୍ରଭୁଙ୍କର ଦିନ ଇସ୍ରାଏଲ ନିମନ୍ତେ ଭରସାର ଦିନ ନୁହେଁ, ବରଂ ଅନ୍ଧକାରର ଦିନ, କାରଣ ସେମାନେ ସତ୍ୟ ଓ ଆଲୋକକୁ ଅଗ୍ରାହ୍ୟ କରିଛନ୍ତି। ଅତଏବ ସଦାପ୍ରଭୁଙ୍କ ଦିନ ସେମାନଙ୍କ ନିମନ୍ତେ ହାଏ ହାଏର ଦିନ, ବିଳାପର ଦିନ, ଶୋକର ଦିନ। ଆମୋସଙ୍କ ସମୟରେ ଇସ୍ରାଏଲ ଲୋକ ଧାର୍ମିକ ହେବା ପାଇଁ ଚେଷ୍ଟା କରୁଥିଲେ। ବାସ୍ତବରେ ସେମାନେ ମୂଷାଙ୍କର ବ୍ୟବସ୍ଥା ପାଳିବାକୁ କେବଳ ଇଚ୍ଛା କରୁଥିଲେ, ପୁଣି ଏକାଧାରରେ ପ୍ରତିମା ପୂଜା ମଧ୍ୟ କରୁଥିଲେ। ଏହା ସେମାନଙ୍କ ନିମନ୍ତେ ଗୋଟିଏ ଧର୍ମ ଥିଲା। ଜୀବନଧାରା ପରିବର୍ତ୍ତନ ନିମନ୍ତେ କୌଣସି ଉତ୍ସ ନଥିଲା। ଆଜି ମଧ୍ୟ ଆମର ଧର୍ମ ଜୀବନରେ ଠିକ୍ ସେପରି ହୋଇଛି। ଅଧିକ ଲୋକମାନଙ୍କ ନିମନ୍ତେ ଧର୍ମ କ୍ଷମତା ଓ ଅର୍ଥ ନିମନ୍ତେ ବସ୍ତୁ ବନିଯାଇଛି। ଅନେକ ନିଜକୁ ବହୁତ ଧାର୍ମିକ ଦେଖାନ୍ତି, ସେମାନେ ଈଶ୍ୱର ଆସିବେ, ବିଚାର କରିବେ, ସତ୍ୟ ସଂସ୍ଥାପନ କରିବେ ବୋଲି ବିଶ୍ୱାସ କରନ୍ତି। କିନ୍ତୁ ସେହି ଦିନ ଯେ ଅନ୍ଧକାରର ଦିନ ତାହା ଅସ୍ୱୀକାର କରାଯାଇପାରେ ନା। ସଦାପ୍ରଭୁଙ୍କର ଦିନ ବିଚାରର ଦିନ। ଆମସଙ୍କ ମତରେ ଇସ୍ରାଏଲର ଶତ୍ରୁମାନଙ୍କର ବିନାଶ ବେଳେ ଇସ୍ରାଏଲମାନେ ରକ୍ଷା ପାଇବେ ତାହା ନୁହେଁ, ବରଂ ଈଶ୍ୱର ସମସ୍ତ ଜାତିକୁ ବିଚାର କରିବେ। ନିଃସନ୍ଦେହ ଭାବରେ ଅନେକ ଏହା ଆଶା କରିଥିଲେ ଯେ ମସିହଙ୍କ ଆଗମନ ଇସ୍ରାଏଲ ନିମନ୍ତେ ବିଜୟ ଆଣିବ, କିନ୍ତୁ ଏହି ଘଟଣା ଜଗତ ନିମନ୍ତେ ବିଚାର ଆଣିଲା। ଯୀଶୁଖ୍ରୀଷ୍ଟ ହିଁ ମସିହ। ଯେଉଁମାନେ ତାହାଙ୍କୁ ଗ୍ରହଣ କଲେ ସେମାନେ ଜୀବନ ପାଇଲେ, ଓ ଯେଉଁମାନେ ତାହାଙ୍କୁ ଅଗ୍ରାହ୍ୟ କଲେ ସେମାନେ ବିଚାରିତ ହେଲେ। ତେଣୁ ପ୍ରିୟ ବନ୍ଧୁ, ପ୍ରଭୁଙ୍କର ଦିନ ଆମ ପାଇଁ ଆନନ୍ଦର ଦିନ ନୁହେଁ, ବିଚାରର ଦିନ, ପରୀକ୍ଷାର ଦିନ। ତେଣୁ ଆମ ଧର୍ମଜୀବନକୁ ଧର୍ମର ପ୍ରଥା ମଧ୍ୟରେ ସୀମିତ ନ ରଖି ବରଂ ଜୀବନକୁ ପରିବର୍ତ୍ତନ କରିବାର ଶକ୍ତି ଭାବରେ ଗ୍ରହଣ କରିବା ଅତି ଉତ୍ତମ। ଆମସ ପାଞ୍ଚ ପର୍ବର 19 ପଦରେ ଲେଖା ଅଛି, କୌଣସି ମନୁଷ୍ୟ ସିଂହଠାରୁ ପଳାଇ ଯେପରି ଭଲୁକର ହାବୁଡ଼ରେ ପଡ଼ିଲା, ଅଥବା ଗୃହ ମଧ୍ୟରେ ପ୍ରବେଶ କରି କାନ୍ଥ ଉପରେ ହସ୍ତ ଦିଅନ୍ତେ ସର୍ପ ତାହାକୁ ଦଂଶନ କଲା, ସେ ଦିନ ତତୁଲ୍ୟ। ଆମସ ଲୋକମାନଙ୍କ ନିକଟରେ ନିଜ ଚିନ୍ତାକୁ ପୂର୍ଣ୍ଣ ଅର୍ଥ ପ୍ରକାଶ କରିବା ନିମନ୍ତେ ଲୋକମାନେ ବୁଝିପାରିଲା ପରି ଉଦାହରଣ ନେଇ ପ୍ରକାଶ କରୁଛନ୍ତି। ଆମସଙ୍କ ଚିନ୍ତା ନାଟକୀୟ ଭାବରେ ପ୍ରକାଶ ପାଇଥିବାରୁ ଏହା ଆହୁରି ସରଳ ହୋଇଛି। ଯେପରି ଜଣେ ମନୁଷ୍ୟ ସିଂହ ମୁଖରୁ ଜୀବନ ରକ୍ଷା ନିମନ୍ତେ ପଛକୁ ଫେରି ଦୌଡ଼ିଲାବେଳେ ଗୋଟିଏ ଭାଲୁକୁ ଦେଖେ, ଆଗପଛ ଦୁଇପଟୁ ବିପଦ ଦେଖି ସେ ପାହାଡ଼ ଉପର ଦେଇ ଘରକୁ ପଳାଇ ଆସେ, ଓ ବିଶ୍ରାମ ନିମନ୍ତେ ଘରର କାନ୍ଥରେ ଆଉଜି ପଡ଼େ। କିନ୍ତୁ ଦୁଃଖର କଥା, କାନ୍ଥକୁ ଆଉଜିଲା ପରେ କାନ୍ଥରୁ ସାପ ବାହାରି ତାହାକୁ ଦଂଶନ କରେ। ସର୍ପର ଦଂଶନ ଅପେକ୍ଷା ସିଂହ ଓ ଭଲୁକର ବିଦୀର୍ଣ୍ଣତା ଉତ୍ତମ ଥିଲା। ବିଚାରର ଦିନରୁ କେହି ରକ୍ଷା ପାଇପାରିବେ ନାହିଁ। ସଦାପ୍ରଭୁଙ୍କର ଦିନ ସିଂହ, ଭଲୁକ ଓ ସର୍ପତୁଲ୍ୟ। ତେଣୁ ଈଶ୍ୱରଙ୍କ ନିମନ୍ତେ ଆମେ ଯେଉଁ ଜୀବନ ଯାପନ କରୁ ସେଥିପ୍ରତି ସଜାଗ ଓ ସତର୍କ ହେବା ଆବଶ୍ୟକ। ଆମେ ପାଇଥିବା ଜୀବନ ଏକ ମୂଲ୍ୟବାନ ଜୀବନ, ଏହା କେହି ଅସ୍ୱୀକାର କରିବେ ନାହିଁ। ଆପଣ ଓ ମୋର ଜୀବନକୁ ଯୀଶୁଖ୍ରୀଷ୍ଟ ନିଜ ଜୀବନ ଦେଇ ଆହୁରି ମୂଲ୍ୟବାନ କରିଛନ୍ତି। ସେ ଚାହାନ୍ତି ଆମ ଜୀବନ ଈଶ୍ୱରଙ୍କର ହେଉ। କିନ୍ତୁ ଦୁଃଖର କଥା, ଏହି ସତ୍ୟକୁ ଆଜି ଅନେକ ବୁଝିବାକୁ ଅକ୍ଷମ, ବୁଝିଲେ ମଧ୍ୟ ଗ୍ରହଣ କରିବା ପାଇଁ ଅନିଚ୍ଛୁକ। ପାଞ୍ଚ ପର୍ବର 20 ପଦରେ ଲେଖା ଅଛି, ସଦାପ୍ରଭୁଙ୍କର ଦିନ ଦୀପ୍ତିମୟ ନ ହୋଇ କି ଅନ୍ଧକାରମୟ ନୁହିବ, ତହିଁରେ କିଛି ଆଲୁଅ ନ ଥାଇ କି ଘୋର ଅନ୍ଧକାରମୟ ନୁହିବ। ସଦାପ୍ରଭୁଙ୍କର ଦିନ, ଏହି ବିଷୟଟିକୁ ଆମୋସ ଅଧିକ ପରିଷ୍କାର ଭାବରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଚେଷ୍ଟା କରିଛନ୍ତି। ପ୍ରଥମେ ଏହି ଚିନ୍ତାକୁ ସେ ଅନ୍ଧକାର ଓ ଦୀପ୍ତି ଭାବରେ, ଓ ପରେ ପରେ ସିଂହ, ଭଲୁକ ଓ ସର୍ପର ଉଦାହରଣରେ, ଓ ବର୍ତ୍ତମାନ ସେହି ସମଚିନ୍ତାକୁ ପ୍ରଶ୍ନ ଭାବରେ ଉପସ୍ଥାପିତ କରୁଛନ୍ତି। ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କ ଦିନକୁ ଦୀପ୍ତିମୟ ଭାବରେ ଅପେକ୍ଷା କରୁଛନ୍ତି, ସପକ୍ଷର ଦିନ ଭାବରେ ଆଶା କରୁଛନ୍ତି, କିନ୍ତୁ ଏହା ଅଧିକ ଅନ୍ଧକାରମୟ ହେବ। ଈଶ୍ୱରଙ୍କ ଦିନ, ବିଚାରର ଦିନ, ସମଗ୍ର ଇସ୍ରାଏଲ ନିମନ୍ତେ ଏକ କଠିନ, ଏକ ଭୟଙ୍କର ଦିନ। ବାସ୍ତବରେ ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଦିନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ସମ୍ପର୍କରେ ମଧ୍ୟ ଆମକୁ ସୂଚାଇ ଦିଏ। ଯୀଶୁଙ୍କର ପୁନରାଗମନ ଆନନ୍ଦ ଏବଂ ଦୁଃଖର ଦିନ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ରହି ଉତ୍ତମ ଜୀବନ ବିତାଇଥିବେ ସେମାନଙ୍କ ନିମନ୍ତେ ଆନନ୍ଦର ଦିନ, କିନ୍ତୁ ଅନ୍ୟମାନଙ୍କ ନିମନ୍ତେ ଏହି ଦିନ ବିଚାରର ଦିନ, ଅନ୍ଧକାରର ଦିନ। ଏହାର ସମ୍ମୁଖୀନ ହେବା ନିମନ୍ତେ ଆମ ପ୍ରତ୍ୟେକଙ୍କୁ ପ୍ରସ୍ତୁତ ରହିବା ଆବଶ୍ୟକ। 21-23 ପଦ ମଧ୍ୟରେ ଲେଖା ଅଛି, ଆମେ ତୁମମାନଙ୍କର ପର୍ବ ସବୁ ଘୃଣା କରୁ, ଆମେ ତାହା ତୁଚ୍ଛ ଜ୍ଞାନ କରୁ, ଆମେ ତୁମମାନଙ୍କର ମହାସଭାରେ କିଛି ସନ୍ତୁଷ୍ଟ ନହିବା। ହଁ, ତୁମେମାନେ ଆମ୍ଭ ନିକଟରେ ତୁମମାନଙ୍କର ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ହେଁ ଆମେ ତାହା ଗ୍ରାହ୍ୟ କରିବା ନାହିଁ, କିମ୍ବା ମଙ୍ଗଳାର୍ଥକ ବଳି ରୂପ ତୁମମାନଙ୍କର ପୁଷ୍ଟ ପଶୁଗଣ ପ୍ରତି ଦୃଷ୍ଟି କରିବା ନାହିଁ। ତୁମେମାନେ ଆମ୍ଭ ନିକଟରୁ ତୁମମାନଙ୍କ ଗାୟନର ଗୋଳ ଦୂର କର, କାରଣ ଆମ୍ଭେ ତୁମମାନଙ୍କ ନେବଲ ଯନ୍ତ୍ରର ବାଦ୍ୟ ଶୁଣିବା ନାହିଁ। ଆମସଙ୍କ ସମୟର ଇସ୍ରାଏଲ ଲୋକମାନେ ପ୍ରଥା ପାଳନକାରୀ ଧାର୍ମିକ ଥିଲେ। ସେମାନଙ୍କର ଧର୍ମ ଭାବନା କେବଳ ଧର୍ମର ବିଧିବିଧାନ ସହିତ ହିଁ ଆବଦ୍ଧ ଥିଲା, କିନ୍ତୁ ପ୍ରଚଳିତ ବିଧିବିଧାନ ଓ ପ୍ରଥା ପଛରେ ସେମାନଙ୍କର ଅସାଧୁ ଜୀବନ ଲୁଚି ରହିଥିଲା। ବାସ୍ତବରେ ଈଶ୍ୱରଙ୍କ ଲୋକମାନେ ନିଜର ବିଶ୍ୱାସ ଯେ ବାସ୍ତବ ତାହା ସ୍ୱୀକାର କରିବା ଆବଶ୍ୟକ। ବିଶ୍ୱାସ ମିଥ୍ୟା କିମ୍ବା କଳ୍ପିତ ବିଷୟ ନୁହେଁ, ବରଂ ଏହା ବାସ୍ତବ। ବିଶ୍ୱାସ ବ୍ୟକ୍ତିକୁ ବାନ୍ଧି ରଖେ। ମୋର ଧର୍ମବିଶ୍ୱାସ ଅନ୍ୟକୁ ପ୍ରତାରଣା କରିବାକୁ ଅନୁମତି ଦେବ ନାହିଁ। ଅନେକ କହନ୍ତି ଯେ ଯଦି ତୁମେ ବିଶ୍ୱାସ କର କାରଣ ତୁମେ ଅନ୍ଧ। ଯଦି ଆପଣଙ୍କ ବିଶ୍ୱାସ ଏହା ହୋଇଥାଏ ତେବେ ଆପଣ ଭୁଲି ଯାଆନ୍ତୁ, କାରଣ ଈଶ୍ୱର ଏହା ଗ୍ରହଣ କରନ୍ତି ନାହିଁ। ଆମର ଧର୍ମବିଶ୍ୱାସ ଆମ ବ୍ୟବହାରିକ ଜୀବନ ଉପରେ ପ୍ରଭାବ ପକାଇବା ଆବଶ୍ୟକ। ବାଇବଲ କହେ, ବିଶ୍ୱାସ କାର୍ଯ୍ୟ ବିନା ମୃତ। ଅନ୍ୟ ଅର୍ଥରେ ବିଶ୍ୱାସ ଓ କାର୍ଯ୍ୟ ପରସ୍ପରର ପରିପୂରକ। ଆମେ ପୁଣି ଇସ୍ରାଏଲର ଧାର୍ମିକ ପ୍ରଥାଗୁଡ଼ିକ ଉପରେ ଦୃଷ୍ଟି ଦେବା। ଆମୋସ କହନ୍ତି, ଈଶ୍ୱର, ଭକ୍ଷ୍ୟ ନୈବେଦ୍ୟ, ଧାର୍ମିକ ମହାସଭା, ମଙ୍ଗଳାର୍ଥକ ବଳି ଓ ଉପାସନାରେ ବ୍ୟବହାର ହେଉଥିବା ସଙ୍ଗୀତଗୁଡ଼ିକୁ ଅଗ୍ରାହ୍ୟ କରନ୍ତି। ଆମୋସ ଈଶ୍ୱରଙ୍କୁ ଏଠାରେ ଇସ୍ରାଏଲ ସହ ଏକତ୍ର ସହବାସ କରୁଥିବା ବ୍ୟକ୍ତି ଭାବରେ ପ୍ରକାଶ କରିଛନ୍ତି। ସେ ଏପରି ଈଶ୍ୱର ଯେ ସେ ଶୁଣନ୍ତି, ଗ୍ରହଣ କରନ୍ତି ଓ ସନ୍ତୁଷ୍ଟ ହୁଅନ୍ତି। ବାସ୍ତବରେ ଆମୋସ ଏହା ଚାହାନ୍ତି ଯେ ଇସ୍ରାଏଲମାନେ ସେମାନଙ୍କର ବ୍ୟକ୍ତିଗତ ଓ ଜାତୀୟ ଜୀବନ ମଧ୍ୟରେ ନ୍ୟାୟ ଓ ଧାର୍ମିକତା ଦେଖାଇବା ଆବଶ୍ୟକ। ଇସ୍ରାଏଲ ଲୋକମାନେ ଯେଉଁ ପ୍ରଥାଗୁଡ଼ିକ ପାଳନ କରୁଥିଲେ ସେସବୁ କିଛି ନୂଆ ନଥିଲା, ଏଗୁଡ଼ିକ ପୂର୍ବରୁ ପ୍ରଚଳିତ ଧାରା। ଏହି ଧାର୍ମିକ ପ୍ରଥାଗୁଡ଼ିକ ପାଳନ କରି ସେମାନେ ଈଶ୍ୱରଙ୍କୁ ନିଜର କୃତଜ୍ଞତା, ଆଜ୍ଞାବହତା ଓ ସର୍ବୋପରି ତାହାଙ୍କ ଉପରେ ନିର୍ଭରଶୀଳତାର ଜୀବନ ପ୍ରକାଶ କରିବା ଆବଶ୍ୟକ। କିନ୍ତୁ ସେ ସମୟ ବେଳକୁ ପ୍ରଥାଗୁଡ଼ିକ ମୂଲ୍ୟହୀନ ହେବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଇଚ୍ଛା ପୂରଣ ନିମନ୍ତେ ଆଉ ଅଧିକ ସମୟ ସାହାଯ୍ୟ କରିପାରିଲା ନାହିଁ। ଏହାର ଚାରୋଟି କାରଣ ହୋଇପାରେ। ପ୍ରଥମତଃ, ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କର ଉପାସନା ଛାଡ଼ି ସେହି ସ୍ଥାନରେ ପ୍ରତିମା ପୂଜା କରିବା ଆରମ୍ଭ କଲେ। ଦ୍ୱିତୀୟତଃ, ଈଶ୍ୱରଙ୍କର ପବିତ୍ର ଉପାସନାଳୟରେ ଈଶ୍ୱରଙ୍କର ସନ୍ତୁଷ୍ଟ ବିଷୟରେ ଧ୍ୟାନ ଦେବା ପରିବର୍ତ୍ତେ ସେମାନେ ନିଜର ସନ୍ତୋଷ ବିଷୟଗୁଡ଼ିକରେ ମନୋନିବେଶ କଲେ। ତଦନୁସାରେ ମଧ୍ୟ ସେମାନଙ୍କର ଅନ୍ୟ ପ୍ରତି ବ୍ୟବହାର ମଧ୍ୟ ବଦଳିଲା। ତୃତୀୟତଃ, ଇସ୍ରାଏଲ ଲୋକମାନେ ଧର୍ମର ନିୟମାନୁସାରେ ଭକ୍ଷ୍ୟ ନୈବେଦ୍ୟ ଓ ବଳିଦାନ ମନ୍ଦିରକୁ ଆଣୁଥିଲେ, କିନ୍ତୁ ଏହା ଅନ୍ୟକୁ ଦେଖାଇବା ନିମନ୍ତେ କରୁଥିଲେ। କିନ୍ତୁ ସେଥିରେ ଈଶ୍ୱରଙ୍କ ନିମନ୍ତେ ସେମାନଙ୍କର ପ୍ରେମ ପ୍ରକାଶିତ ହେଉନଥିଲା। ଚତୁର୍ଥତଃ, ଈଶ୍ୱରଙ୍କ ପବିତ୍ର ମନ୍ଦିରରେ ସେମାନେ ଯେଉଁ ବଳିଦାନ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଥିଲେ, ତାହା ସହିତ ସେମାନଙ୍କର ଜୀବନ ମଧ୍ୟ ଉତ୍ସର୍ଗ କରିବାର କୌଣସି ସୂଚନା ମିଳୁନଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେମାନଙ୍କ ଜୀବନ ଓ ଧର୍ମ ମଧ୍ୟରେ କୌଣସି ସାମଞ୍ଜସ୍ୟ ନଥିଲା। ଆମୋସଙ୍କର ପରବର୍ତ୍ତୀ ଭବିଷ୍ୟତ ବକ୍ତାଗଣ ଲୋକ ଦେଖାଣିଆ ଧର୍ମ ମଧ୍ୟରେ ରହିଥିବା ବିପଦ ବିଷୟରେ ଲୋକମାନଙ୍କୁ କହି ଆସୁଥିଲେ। ଈଶ୍ୱର ଲୋକ ଦେଖାଣିଆ ଧର୍ମ ଆଦୌ ପସନ୍ଦ କରନ୍ତି ନାହିଁ, କିମ୍ବା ଧର୍ମର ପ୍ରଥାଗୁଡ଼ିକ ଦ୍ୱାରା ସେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ଈଶ୍ୱର ଯାହା ଚାହାନ୍ତି, ମିଖା ଭବିଷ୍ୟତ ବକ୍ତା ଅତି ସରଳ ଭାବରେ ଦର୍ଶାଇଛନ୍ତି। ମିଖା 6:8 ଲେଖା ଅଛି, ହେ ମନୁଷ୍ୟ, ଯାହା ଉତ୍ତମ ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି, ନ୍ୟାୟଚରଣ, ଦୟା, ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର। ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କ'ଣ ଚାହାନ୍ତି? ପ୍ରିୟ ବନ୍ଧୁ, ଏହି ଆଲୋଚନାରୁ ଆପଣଙ୍କର ହୃଦବୋଧ ହୋଇଥିବ ଯେ ଲୋକ ଦେଖାଣିଆ ଧର୍ମ ନିଜକୁ କି ଅନ୍ୟକୁ ସାହାଯ୍ୟ କରିପାରେ ନାହିଁ, କିନ୍ତୁ ସର୍ବସାଧାରଣଙ୍କର ଅଧିକ କ୍ଷତି କରେ। ଧର୍ମ ଓ ବ୍ୟବହାରିକ ଜୀବନକୁ ଅଲଗା କରିହେବ ନାହିଁ। ଧର୍ମର ନୀତିଗୁଡ଼ିକ ଜୀବନ ମଧ୍ୟରେ ପ୍ରୟୋଗ କରାଯାଏ, ନୀତିଗୁଡ଼ିକୁ ପ୍ରୟୋଗ କରି ଈଶ୍ୱରଙ୍କ ଇଚ୍ଛା ପୂରଣ କରାଯାଏ। ମୁଁ ଯଦି ମୋର ଦେଖୁଥିବା ଭାଇକୁ ପ୍ରେମ କରି ନପାରେ, ତେବେ ନ ଦେଖିବା ଈଶ୍ୱରଙ୍କୁ କିପରି ପ୍ରେମ କରିପାରେ? ଆଜି ଆମ ସମାଜରେ ସେହି ବିପତ୍ତି ହିଁ ଘନେଇ ଆସିଛି। ଅନେକ ଲୋକ ଧର୍ମର ଖୋଳ ମଧ୍ୟରେ ରହି ଜନସାଧାରଣଙ୍କୁ ପଥଭ୍ରଷ୍ଟ କରୁଛନ୍ତି। ସେମାନେ ଠିକ୍ ମେଣ୍ଢା ଚର୍ମରେ ଆବୃତ ସିଂହ ପରି। ଏମାନଙ୍କ ପ୍ରତି ସଜାଗ ରହିବା ବିଶେଷ ଆବଶ୍ୟକ। ଏହାପରେ 5:24-26 ମଧ୍ୟରେ ଏହିପରି ଲେଖା ଅଛି, ମାତ୍ର ନ୍ୟାୟ ବିଚାର ଜଳରାଶି ତୁଲ୍ୟ ଓ ଧାର୍ମିକତା ପ୍ରବଳ ସ୍ରୋତତୁଲ୍ୟ ବହିଯାଉ। ହେ ଇସ୍ରାଏଲ ବଂଶ, ତୁମେମାନେ କି ପ୍ରାନ୍ତରରେ 40 ବର୍ଷ ପର୍ଯ୍ୟନ୍ତ ଆମ୍ଭ ନିକଟକୁ ବଳିଦାନ ଓ ନୈବେଦ୍ୟ ଆଣିଲ? ହଁ, ତୁମେମାନେ ଆପଣାମାନଙ୍କ ପାଇଁ ଯାହା ନିର୍ମାଣ କର, ଏପରି ରାଜା ସିକୁତକୁ ଓ କିଅନ ନାମକ ତୁମମାନଙ୍କର ପ୍ରତିମାଗଣକୁ, ତୁମମାନଙ୍କର ଦେବର ତାରାକୁ ବହିଅଛ। ଏନିମନ୍ତେ ଆମ୍ଭେ ତୁମମାନଙ୍କୁ ନିର୍ବାସାର୍ଥେ ଦମେଶକର ସେପାରିକି ଗମନ କରାଇବା, ଏହା ସଦାପ୍ରଭୁ କହନ୍ତି। ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ। ଆମୋସ ଇସ୍ରାଏଲ ଜୀବନ ମଧ୍ୟରେ ଆଶା କରନ୍ତି ଯେ ନ୍ୟାୟ ବିଚାର ଓ ଧାର୍ମିକତା ଜଳରାଶି ତୁଲ୍ୟ ବହିଯାଉ। ଇସ୍ରାଏଲ ଦେଶ ନିମନ୍ତେ ଜଳଧାରା ଖୁବ୍ ଆନନ୍ଦଜନକ। ପର୍ବତପୂର୍ଣ୍ଣ ଦେଶ ମଧ୍ୟରେ ଜର୍ଦ୍ଦନ ନଦୀ ଦେଶର ସବୁ ଅବସ୍ଥାର ସହାୟକ। ଜଳଧାରାର ଉଦାହରଣ ଅପେକ୍ଷା ଆଉ ଅଧିକ ସମଭାବପନ୍ନ ଉଦାହରଣ କରାଯାଇପାରେ। ନ୍ୟାୟ ବିଚାର ଓ ଧାର୍ମିକତା ପ୍ରତ୍ୟେକ ଜୀବନକୁ ସିକ୍ତ କରୁ ଓ ଈଶ୍ୱର ଭାବ ପ୍ରତ୍ୟେକଙ୍କ ଜୀବନରେ ଦେଖାଯାଉ ବୋଲି ଆମୋସ ଅନୁରୋଧ ଜଣାନ୍ତି। ଏହି ଅଂଶ ମଧ୍ୟରେ ଇସ୍ରାଏଲର ନୈବେଦ୍ୟ ଓ ବଳିଦାନର ଉତ୍ପତ୍ତି ସମ୍ବନ୍ଧରେ ପ୍ରଶ୍ନ ଉଠାନ୍ତି। ଏହା ଜଣାଯାଏ ଯେ ଆମୋସଙ୍କ ମତ ଅନୁସାରେ ଇସ୍ରାଏଲମାନେ ପ୍ରାନ୍ତର ମଧ୍ୟରେ ଅର୍ଥାତ୍ ସ୍ଥାୟୀ ବସତି ପୂର୍ବରୁ ବଳିଦାନ କରିନାହାନ୍ତି, କିନ୍ତୁ ଯେତେବେଳେ ଇସ୍ରାଏଲରେ ସେମାନେ ସ୍ଥାୟୀ ବସତି କଲେ ମନ୍ଦିରରେ ବଳିଦାନ ଆରମ୍ଭ କଲେ। ବାସ୍ତବରେ ଇସ୍ରାଏଲମାନେ ସ୍ଥାୟୀ ବସତି ପୂର୍ବ ସମୟରେ ହିଁ ଈଶ୍ୱରଙ୍କର ବାସ୍ତବ ଉପାସନା କରିଛନ୍ତି। ସ୍ଥାୟୀ ବସତି ପରେ ଇସ୍ରାଏଲମାନେ ପ୍ରାନ୍ତର ମଧ୍ୟରେ ବଳିଦାନ ନିମନ୍ତେ ଯାଉଥିଲେ ଓ ସ୍ଥାନୀୟ ପିତୁଳାମାନଙ୍କର ପୂଜା ନିମନ୍ତେ ମଧ୍ୟ ଇଚ୍ଛୁକ ଥିଲେ, ଏପରିକି ଶିଶୁମାନଙ୍କୁ ମଧ୍ୟ ବଳି ଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ଇସ୍ରାଏଲମାନଙ୍କର ପିତୁଳା ନିକଟରେ ନିଜର ଶିଶୁମାନଙ୍କୁ ବଳି ରୂପେ ଉତ୍ସର୍ଗ କରିବା ଅତି ଗୁରୁତର ଅପରାଧ। ଏହା ବ୍ୟବସ୍ଥା ବିରୋଧୀ କାର୍ଯ୍ୟ। ଏହା ନିଶ୍ଚିତ ଭାବରେ ଅକ୍ଷମଣୀୟ ଅପରାଧ। ପ୍ରତିମା ନିକଟରେ ନରବଳି ଦେବା କ୍ରୂରତା। ବର୍ତ୍ତମାନ ଅବଶ୍ୟ ଏହା ଆଇନ ବିରୁଦ୍ଧ, କିନ୍ତୁ ସେ ଯାହା ହେଉନା କାହିଁକି ପ୍ରତିମା ବା ଦେବଦେବୀମାନଙ୍କର ସନ୍ତୁଷ୍ଟ ନିମନ୍ତେ ଆଜି ମଧ୍ୟ ଅନେକ ସ୍ଥାନରେ ପଶୁବଳି ସହିତ ଭକ୍ତମାନେ ନିଜକୁ ବିଭିନ୍ନ ପ୍ରକାର କଷ୍ଟ ଦେଇଥାନ୍ତି। ମୋର ଏଇଠାରେ କେବଳ ଗୋଟିଏ ପ୍ରଶ୍ନ। ଈଶ୍ୱର ମୋର ସୃଷ୍ଟିକର୍ତ୍ତା, ତାହାଙ୍କୁ ମୁଁ ମାତା କିମ୍ବା ପିତା ଭାବରେ ଦେଖିପାରେ, କିନ୍ତୁ ମୁଁ କଷ୍ଟ ପାଇବା ଦ୍ୱାରା ମୋର ବାପା କିମ୍ବା ମା କ'ଣ ଖୁସି ହୋଇପାରନ୍ତି? ଯଦି ସେ ଖୁସି ହୋଇପାରନ୍ତି, ତେବେ ତାହାଙ୍କ ବ୍ୟକ୍ତିତ୍ୱ ମଧ୍ୟରେ କେବଳ ନିଷ୍ଠୁରତା ବା କ୍ରୂରତା ଭରି ରହିଛି। କିନ୍ତୁ ମୁଁ ଚାହେଁ ମୋତେ ଭଲ ପାଇବାର ପରମେଶ୍ୱର। ଆପଣଙ୍କ ମତ କ'ଣ? ଆମସ ପାଞ୍ଚ ପର୍ବର ସତେଇଶ ପଦରେ ଲେଖା ଅଛି, ଏନିମତେ ଆମେ ତୁମମାନଙ୍କୁ ନିର୍ବାସାର୍ଥେ ଦମେଶକର ସେପାରିକି ଗମନ କରାଇବା, ଏହା ସଦାପ୍ରଭୁ କହନ୍ତି। ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ। ଆମୋସ ବ୍ୟବହାର କରିଥିବା ଶବ୍ଦ ଏ ନିମନ୍ତେ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ଇସ୍ରାଏଲମାନେ ଆମୋସଙ୍କର ବାରମ୍ବାର ଅନୁଯୋଗ ପରେ ମଧ୍ୟ ସେମାନଙ୍କର ଜୀବନ ପରିବର୍ତ୍ତନ ହୋଇନାହିଁ। ତେଣୁ ଆମୋସଙ୍କର ଭାବବାଣୀ ଅନୁସାରେ ସେମାନେ ଦମେଶକର ସେପାରିକୁ ଅର୍ଥାତ୍ ସିରିଆ ବା ଅରାମର ଆହୁରି ଦୂରକୁ ନିର୍ବାସିତ ହେବେ। ଦମେଶକର ସେପାରିରେ ନିନିବି ଅବସ୍ଥିତ। ତେଣୁ ଈଶ୍ୱର କହନ୍ତି ଯେ ଅସୁର ରାଜ୍ୟ ଇସ୍ରାଏଲମାନଙ୍କୁ ବନ୍ଦିତ୍ୱରେ ନେଇଯିବ। ଇସ୍ରାଏଲର ଶେଷ ଅବସ୍ଥା ସେପରି ହିଁ ହୋଇଥିଲା ଯେପରି ଭାବରେ ଆମୋସ ଭାବାଣୀ କରିଥିଲେ। ଆମେ ଯେକୌଣସି କାର୍ଯ୍ୟ କରିପାରୁ, ତାର ଫଳ ଆମକୁ ନିଶ୍ଚୟ ଭୋଗ କରିବାକୁ ହେବ। ଆମେ ସମସ୍ତଙ୍କୁ ଫାଙ୍କି ଦେଇପାରୁ, କିନ୍ତୁ ଈଶ୍ୱରଙ୍କୁ ନୁହେଁ। ଆଜିର ଆଲୋଚନାକୁ ଆମେ ସଂକ୍ଷିପ୍ତରେ ଏହା କହିପାରୁ ଯେ ଜୀବନ ଓ ବିଶ୍ୱାସ, ପ୍ରଥା ଓ ଧର୍ମ ଏକ ଧାରାରେ ହେବା ଆବଶ୍ୟକ। ଧର୍ମ ବିଶ୍ୱାସ କରିବାର ଏକ ବିଷୟ ନୁହେଁ, କିନ୍ତୁ ପାଳନ କରିବାର ବାସ୍ତବ ବିଷୟ। ପ୍ରିୟ ବନ୍ଧୁ, ଆମମାନେ ଆମମାନଙ୍କର ବାହିକ ଧର୍ମକର୍ମ ଦ୍ୱାରା, ବାହିକ ନୀତି ନିୟମ ପାଳନ କରିବା ଦ୍ୱାରା ବା ବାହିକ ଆନୁଷ୍ଠାନିକ ବିଧିବିଧାନ ପାଳନ କରିବା ଦ୍ୱାରା କେବେ ହେଲେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। କିନ୍ତୁ ଆମମାନଙ୍କର ଈଶ୍ୱରଙ୍କ ପ୍ରତି ବାଧ୍ୟତାର ଜୀବନ ଦ୍ୱାରା, ବିଶ୍ୱସ୍ତତାର ଜୀବନ ଦ୍ୱାରା, ପବିତ୍ରତାର ଜୀବନ ଦ୍ୱାରା ଆଉ ବିଶ୍ୱାସର ଜୀବନ ଦ୍ୱାରା ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା, ଈଶ୍ୱରଙ୍କୁ ଖୁସି କରାଇପାରିବା। ତେଣୁକରି ଆମମାନଙ୍କର କାର୍ଯ୍ୟ ଆଉ ଆମମାନଙ୍କର ଧର୍ମବିଶ୍ୱାସ ଏହି ଦୁଇଟି ଯାକ ଏକ ସମାନ୍ତରାଳରେ ଗତି କରିବା ଉଚିତ। ତା ନହେଲେ ଆମମାନଙ୍କର ବିଶ୍ୱାସ ବାସ୍ତବ ବିଶ୍ୱାସ ବୋଲି ପ୍ରମାଣିତ ହୋଇପାରିବ ନାହିଁ, କିମ୍ବା ଆମମାନଙ୍କର ଧର୍ମ ଭାବନା ବା ଆମମାନଙ୍କର ଧର୍ମ କାର୍ଯ୍ୟ ବାସ୍ତବ ଈଶ୍ୱରଙ୍କର ଗୌରବ ବା ମହିମା ପ୍ରକାଶ କରିପାରିବ ନାହିଁ। ତେଣୁକରି ଆସୁ, ଆମମାନଙ୍କର କାର୍ଯ୍ୟକଳାପ ଦ୍ୱାରା, ଆମମାନଙ୍କର ଆଚାର ବ୍ୟବହାର ଦ୍ୱାରା ଆମମାନେ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଚେଷ୍ଟା କରୁ। ମାତ୍ର ବାହ୍ୟିକ ବିଧିବିଧାନ ବା ବାହ୍ୟିକ ରୀତିନୀତି ଦ୍ୱାରା ନୁହେଁ, କିମ୍ବା ବାହ୍ୟିକ ଧର୍ମକର୍ମ ଦ୍ୱାରା ନୁହେଁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা বন্ধু, আমার কার্যক্রমটি শুণিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশু বিষয়ে অধিক জাণিবার আগ্রহ লে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।